ରେଡ଼ିଓ କୋଟିଆର ଶ୍ରୋତାଙ୍କୁ ନମସ୍କାର। ଆଜି ଆମେ ରେଡ଼ିଓ କୋଟିଆର ଦ୍ୱିତୀୟ ଅଙ୍କରେ ଉପସ୍ଥାପନ କରିବା ପାଇଁ ପ୍ରସ୍ତୁତ ହୋଇଯାଇଛେ। ଆସି ପହଞ୍ଚିଛେ କୋଟିଆର ଉଚ୍ଚ ବିଦ୍ୟାଳୟରେ, ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ସେମାନଙ୍କର ଅର୍ଘ୍ୟକୁ ନେଇ। ଆଜି ଏକ ପରଜା ଗୀତ, ଜଙ୍ଗଲ ନାମକ ଏକ ଗପ, ମାଟିର ମଣିଷ ନାମକ ଏକ କବିତା, ମା ଓ ଛୁଆ ଏ ସଂକ୍ରାନ୍ତରେ ଏକ ଗପ ଏବଂ ଶେଷରେ ଆମ ଗାଁ କଥା। ଏହି କ୍ରମରେ ଆମେ ମିଟୁଗୁଡ଼ା ଗ୍ରାମର ଖବର ଆମେ ଜାଣିବା ଆଉ ଜଣଙ୍କ ଭାଇଠୁ। ତେବେ ଆରମ୍ଭ କରିବା ରେଡ଼ିଓ କୋଟିଆର ଦ୍ୱିତୀୟ ଅଙ୍କର ପ୍ରଥମ ଅର୍ଘ୍ୟ, ସେ ହେଉଛି ପରଜା ଗୀତଟିଏ। ଆଉ ଆମକୁ ଗାଇ ଶୁଣାଉଛନ୍ତି ନବମ ଶ୍ରେଣୀର ଛାତ୍ର କୃଷ୍ଣ ନନ୍ଦିବାଲି। ତେବେ ଯିବା ତାଙ୍କଠୁ ଶୁଣିବା ଏହି ସୁନ୍ଦର ପରଜା ଗୀତଟିଏ।
ସୁର୍ତା ସୀତା ନିଙ୍ଗି ଜିଉ ନା ଦି ସୀତା ଡିସ୍ତା ହାଏ ରେ ରିପା ନିଙ୍ଗି ସୁର୍ତା ସୀତା ନିଙ୍ଗି ଜିଉ ନା ଦି ସୀତା ଡିସ୍ତା ନିଙ୍ଗି ସୁର୍ଜି ସୁର୍ଜି ବାତା ପୋଇଜି ପୋଇଜି ବାତା ମିନାରୁ ମିନାରୁ ରିପା ନିଙ୍ଗି ସୁର୍ତା ସୀତା ନିଙ୍ଗି ସୁର୍ଜି ନାନୁ ଗୋଟା ଦୁଆର୍ତା ରିପା ନିଙ୍ଗି ସୁର୍ତା ସୀତା ନିଙ୍ଗି ଜିଉ ନା ଦି ସୀତା ଡିସ୍ତା ହାଏ ରେ ରିପା ନିଙ୍ଗି ସୁର୍ତା ସୀତା ନିଙ୍ଗି ଜିଉ ନା ଦି ସୀତା ଡିସ୍ତା ମାଞ୍ଜି ମାଞ୍ଜି ନିନୁ ବାତିଲେ ରିପା ନାଙ୍ଗି ସୂର୍ଯ୍ୟ ବଦା କି ଆ ନିବାନ୍ଦିଂ ସାଜି ନା ନିବାନ୍ଦିଂ ଜିଜି ନା ନିବାନ୍ଦିଂ ନାନୁ ମାଞ୍ଜି ନା ରିପା ନିଙ୍ଗି ସୁର୍ତା ସୀତା ନିଙ୍ଗି ଜିଉ ନା ଦି ସୀତା ଡିସ୍ତା ହାଏ ରେ ସୂର୍ଯ୍ୟ ସୂର୍ଯ୍ୟ ବାତା ପୋଇଜି ପୋଇଜି ବାତା ମିନାରୁ ମିନାରୁ।
ତେବେ କୃଷ୍ଣ ନନ୍ଦିବାଲିଙ୍କ କଣ୍ଠରୁ ଆମେ ଶୁଣିଲେ ପରଜା ଗୀତ। ଆଉ ଏ ପରଜା ଗୀତର ମର୍ମ ହେଉଛି ଏହା ଏକ ନିଆରା ଗୀତଟିଏ। ଏହି ଗୀତଟି ଝିଅଙ୍କୁ ପଟେଇଲା ବେଳକୁ ପୁଅମାନେ ଏହି ଗୀତଟି ଗାଇଥାନ୍ତି। ତେଣୁ ଯେତେବେଳେ ପଚାରିଲି କୃଷ୍ଣ ନନ୍ଦିବାଲିଙ୍କୁ ଯେ ଏହି ଗୀତ କେତେବେଳେ ଗାଆନ୍ତି, ସେ ଟିକେ ଲାଜେଇଗଲେ। ହଉ, ପରଜା ଗୀତ ଏମିତି ବଞ୍ଚି ରହିଥାଉ, ଜନମାନସର ଗୀତ ଆମେ ଶୁଣୁଥାଏ। ତେବେ ପରବର୍ତ୍ତୀ ଅର୍ଘ୍ୟ ତାହା ହେଉଛି ଏକ ଗପ। ଏହା ହେଉଛି ଜଙ୍ଗଲ ସମ୍ପର୍କିତ ଗପ। ଗପର ଶୀର୍ଷକ ହେଲା ଜଙ୍ଗଲ। ଆଉ ଏହି ଗପଟିକୁ ଆମକୁ ପଢ଼ି ଶୁଣାଉଛନ୍ତି ନବମ ଶ୍ରେଣୀର ଛାତ୍ରୀ ଜସ୍ମିନ୍ ଗେମେଲ। ତେବେ ଶୁଣିବା ଗପ ଜଙ୍ଗଲ।
ଗପ ହେଉଛି ଜଙ୍ଗଲ, ଚଢ଼େଇଟିଏ ଗଛରେ ବସା ତିଆରି କଲା, ସେଇଟି ଅଣ୍ଡା ଦେଲା, ଗୋଟିଏ ମାଙ୍କଡ଼ ଆସି ତା ବସା ଭାଙ୍ଗି ଦେଲା। ଚଢ଼େଇ ରାଗି ଯାଇ ବାଲୁ ରାଜାଙ୍କ ପାଖକୁ ଗଲା, କହିଲା, ମଣିମା, ମାଙ୍କଡ଼ ମୋ ବସା ଭାଙ୍ଗି ଦେଇଛି। ବାଲୁ ରାଜା ମାଙ୍କଡ଼କୁ ଡାକି ପଚାରିଲେ, କି ରେ ତୁ ବସା ଭାଙ୍ଗିଲୁ କାହିଁକି? ମାଙ୍କଡ଼ କହିଲା, ମଣିମା, ମୋର ଭୁଲ ହୋଇଯାଇଛି, ଆପଣ ଆଗ ପଛ ଦେଖି ବିଚାର କରନ୍ତୁ। ବାଲୁ ପଛକୁ ବୁଲି ଦେଖିଲା, ପଣସଟିଏ ତୁଆ ଯାଇଛି। ପଣସ ଦେଖି ବାଲୁ ମନରେ ଭଲ ହେଲା। ବାଲୁ ଚଢ଼େଇକୁ କହିଲା, ସବୁ ଦୋଷ ତୋର, ଯେଉଁ ଗଛରେ ମାଙ୍କଡ଼ ଚଢ଼ୁଛି ତୁ ସେଠି ବସା କରୁଥିଲୁ କାହିଁକି? ବାଲୁ ମାଙ୍କଡ଼କୁ ଦଣ୍ଡ ନ ଦେଇ ଛାଡ଼ିଦେଲା। ଏହା ଦେଖି ଚଢ଼େଇ ମନ ଦୁଃଖ କଲା। ସେ ତା ସାଥୀ ଚଢ଼େଇମାନଙ୍କୁ ଏକଥା କହିଲା, ସବୁ ଚଢ଼େଇ ଏକାବେଳକେ ବାଲୁକୁ ମାରି ଗୋଡ଼େଇଲ। ବାଲୁ ଡରି ଯାଇ ବଣକୁ ପଳେଇ ଗଲା।
ସୁନ୍ଦର ଗପଟିଏ ପରେ ବର୍ତ୍ତମାନ ଶୁଣିବା ଏକ କବିତା। କବିତାକୁ ଆମକୁ ଆବୃତ୍ତି କରି ଶୁଣାଉଛନ୍ତି ନବମ ଶ୍ରେଣୀର ଛାତ୍ରୀ ସିନ୍ଦେ ତାଡ଼ିଙ୍ଗି। ଆଉ କବିତାଟିର ଶୀର୍ଷକ ହେଲା ମଣିଷ ଭାଇ, ଏବଂ କବି ହେଉଛନ୍ତି କୁନ୍ତଳା କୁମାରୀ ସାବତ। ତେବେ ଏହି ସୁନ୍ଦର କବିତାଟିକୁ ଆମେ ଶୁଣିବା ବର୍ତ୍ତମାନ।
ଶୁଣୁ ହେ ମଣିଷ ଭାଇ, ଜୁରି ମରିବାକୁ ବୁଢ଼ି ମରିବାକୁ ମଣିଷ ଜନମୀ ନାହିଁ। ସତ ହତ ସାରେ ସାରିବ ସଂସାର, ନିରାଶ ନିବିଡ଼ ଅନ୍ଧ ଚିର ସଂକଳିତ, ଲଞ୍ଚିତ ବଞ୍ଚିତ ପୀଡ଼ିତ କଷଣ କରାଏ। ଏନୁ ହେ ମାନବ ନିୟତି, ଦଂଶର ଯାତ୍ରୀ ମୃତ୍ୟୁର ଯାତ୍ରୀ ମୁଁ, ଏ ବିଶାଳ ଜଗତି। ଶୁଣ ହେ ମଣିଷ ଭାଇ, ଅମୃତ ଦୀପ୍ତି ସନ୍ତାନ ତୁମେ, ମରଣ ତୁମର କାହିଁ।
ସିନ୍ଦେ ତାଡ଼ିଙ୍କ କଣ୍ଠରୁ ଏହି ସୁନ୍ଦର କବିତାର ଏକ ଅଂଶ ଆମେ ଶୁଣିବାକୁ ପାଇଲେ। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ବର୍ତ୍ତମାନ ଆଉ ଏକ ଗପ ଆମେ ଶୁଣିବା। ଗପଟିର ଶୀର୍ଷକ ହେଲା ମା ଓ ଛୁଆ, ଏବଂ ଗପଟି ପଢ଼ି ଶୁଣାଉଛନ୍ତି ନବମ ଶ୍ରେଣୀର ଛାତ୍ର ଜଗନ୍ନାଥ ବୈ।
ମା ଓ ଛୁଆ, କୁକୁରଟିଏ ଛୁଆ ଥିଲା, ଗୋଟିଏ କଲା ଗୋଟିଏ ମାଟିରେ ଦିନେ ତିନି ଜଣ ବୁଲି ବାହାରିଲେ। ଆଗରେ ନଈଟିଏ ପଡ଼ିଲା, ତିନି ଜଣ ପୋଖରୀ ପୋଖରୀ ପହଁରି ପହଁରି ନହିଁ ପାରିଲେ। କୁକୁର ଗୋଟିଏ ବିଲେଇକୁ ଦେଖିଲା, ବିଲେଇ ସହିତ ତା ଛୁଆ ଦୁଇଟି ଥିଲା। କୁକୁର ବିଲେଇ ଦୌଡ଼ିଲା, ପାରି ଦୌଡ଼ିଲା ତା ପଛେ ପଛେ ତା ଛୁଆ ଦୁଇଟି ଦୌଡ଼ିଲା। କୁକୁର ଛୁଆ ଦୁଇଟି ବିଲେଇ ଛୁଆଙ୍କ ସହିତ ଖେଳିଲା, ତାହା ଦେଖି କୁକୁରଟି ବିଲେଇକୁ ଦୌଡ଼ିଲା, ବୁଲିଗଲା କୁକୁର ଓ ବିଲେଇ। ଖୁସିରେ ସାରି ଶୁଆଇ ଛୁଆଙ୍କ ଖେଳ ଦେଖିଲେ।
ବର୍ତ୍ତମାନ ଆମେ ମା ଓ ଛୁଆର ଗପଟି ଶୁଣିଲେ ଜଗନ୍ନାଥ ବୈଙ୍କ କଣ୍ଠରୁ। ବର୍ତ୍ତମାନ ଆମେ ଆସି ପହଞ୍ଚିଛେ ଶେଷ ପର୍ଯ୍ୟାୟରେ ରେଡ଼ିଓ କୁଟିଆର ଦ୍ୱିତୀୟ ଅଙ୍କର। ଏହି ଶେଷ ପର୍ଯ୍ୟାୟର ଶେଷ ଅର୍ଘ୍ୟ ତାହା ହେଉଛି ଆମ ଗାଁ କଥା। ଆଉ ଏହି କ୍ରମରେ ପଟାଙ୍ଗି ପଞ୍ଚାୟତର ମିଟୁଗୁଡ଼ା ଗାଁ ସମ୍ପର୍କରେ ଆମେ ଜାଣିବା। ଆଉ ଏହି ସମ୍ପର୍କରେ ଆମକୁ ପଢ଼ି ଶୁଣାଉଛନ୍ତି କହୁଛନ୍ତି ସେହି ଗାଁର ଛାତ୍ର ତଥା କୋଟିଆ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ବିଶ୍ୱନାଥ ପଲନାୟକ। ତେବେ ତାଙ୍କଠାରୁ ଶୁଣିବା ମିଟୁଗୁଡ଼ା ଗ୍ରାମ ସମ୍ପର୍କରେ। ହଁ ବିଶ୍ୱନାଥ, ଆମେ ବର୍ତ୍ତମାନ କଥାବାର୍ତ୍ତା କରିବା ତମରି ଗାଁ ବିଷୟରେ। ତମରି ଗାଁଟି ହେଉଛି ପଟାଙ୍ଗି ପଞ୍ଚାୟତର ମିଟୁଗୁଡ଼ା ଗାଁ ବୋଲି ତୁମେ କହୁଥିଲ। ତମେ ତମ ଗାଁକୁ ବହୁତ ଭଲ ପାଅ ନା? କ'ଣ ପାଇଁ ତମ ଗାଁରେ କ'ଣ ସବୁ ଅଛି ଯାହାଫଳରେ ତମେ ତମ ଗାଁକୁ ବହୁତ ଭଲ ପାଅ ବୋଲି କହୁଥିଲ?
ମୋ ଗାଁ ହେଉଛି ନଦୀ, ଝରଣା, ପାହାଡ଼, ପର୍ବତ ଅଛି, ରାସ୍ତାଘାଟରେ
ହେଲେ ନଦୀ ଝରଣା ଏସବୁ ପାହାଡ଼ ଯାକ ଅଛି, ସେଟା ତ ବହୁତ ଅନ୍ୟ ଗାଁ ଯାକରେ ବି ଅଛି। ତୁମକୁ କାହିଁକି ଏତେ ଭଲ ଲାଗେ ସେ ନଦୀରେ ସବୁ? ତୁମେ କ'ଣ କର ନଦୀ ପାହାଡ଼ରେ, ତୁମେ ସବୁ କ'ଣ କର ଯେତେବେଳେ ସ୍କୁଲ ଛୁଟି ହେଇଯାଏ ଗାଁକୁ ଯାଅ, ସେତେବେଳେ ସବୁ କ'ଣ କର ସେ ଇଏରେ ନଦୀରେ ପାହାଡ଼ରେ?
ପାହାଡ଼ରେ ବୁଲିବା ପାଇଁ ଯିବେ, ଆଉ ନଦୀରେ
କ'ଣ କରୁ ଗାଧାଅ,
ଗାଧୋଇବା ପାଇଁ ଯିବେ।
ହେଲେ ଗାଧୋଇବା ପହଁରା ଜାଣିଛ ନା?
ଜାଣିଛ
ପହଁରା? କେମିତି ଶିଖିଲ ପହଁରା? ତମେ ଏକା ଜାଣିଛ ନା ତମର ଗାଁର ଅନ୍ୟ ପିଲାମାନେ ବି ଜାଣିଛନ୍ତି? ତମେ ଜାଣିଛ
ସାର୍?
ଅନ୍ୟମାନେ ଜାଣିଛନ୍ତି?
ସବୁ ଜାଣିଛନ୍ତି ସାର୍।
କେମିତି କିଏ ଶିଖେଇଲା ନା କ'ଣ? ନା ସେମିତି ସେମିତି ଶିଖିଦେଲ,
ସେମିତି ଆପେ ଆପେ ଶିଖିଗଲ,
ଆପେ ଆପେ ଶିଖିଦେଲ ସାର୍। କେତେବେଳେ ବୁଡ଼ି ଯାଇନ?
ନାଇଁ ସାର୍।
କେହି ବୁଡ଼ି ନାହାନ୍ତି ସେଥିରେ?
ନାଇଁ ସାର୍।
ପାଣି କେତେ କେତେ, ବହୁତ ପାଣି ନା କମ୍ ପାଣି?
ବହୁତ ପାଣି ସାର୍।
ବହୁତ ପାଣି, କି ନଦୀ ସେଟା, ତା ନାଁଟା କ'ଣ ଜାଣିନ? ନାଁଟା ଗାଁର ପାଖରେ ନା ଗାଁଠୁ ଦୂରରେ?
ଗାଁ ପାଖରେ ସାର୍।
ଗାଁ ପାଖରେ? ହେଲେ ତମେ ଯେଉଁ ନଦୀକୁ ଗାଧୋଇବାକୁ ଯାଉଛ, ତମ ବାପା ମା ସବୁ ମନା କରନ୍ତିନି ଏ ନଦୀକୁ ଯାଏ ନା ନଦୀରେ ପାଣି ବେଶୀ କହନ୍ତି ନା? ନାଇଁ
ନାଇଁ ସାର୍।
ନାଇଁ
ସାର୍।
ଆଉ ତମେ ମନି ଆରାମ ସେ ସେଠି କେତେ ସମୟ ଗାଧାଅ? ସେଠି ଯେତେବେଳେ ଗାଧୋଇବାକୁ ଯାଅ କେତେ ସମୟ ଗାଧାଅ? ସେଠି ଅଧଘଣ୍ଟା
ସାର୍?
ଅଧଘଣ୍ଟା ପରେ ବାହାରି ପଳେଇ ଆସ ନା? ଆହୁରି ଘଣ୍ଟାଟେ ଦୁଇ ଘଣ୍ଟା ଖଣ୍ଡେ ଗାଧାଅ?
ନାଇଁ ସାର୍।
ଯେତେବେଳେ ପାହାଡ଼ରେ ବୁଲିବାକୁ ଯାଅ, କ'ଣ କେମିତି କେତେ ସମୟ ବୁଲ ସେ ପାହାଡ଼ରେ? ପାହାଡ଼ ଗୁଡ଼ା ଲଣ୍ଡା ନା ଗଛ ପତ୍ର ଅଛି?
ଗଛ ପତ୍ର ସବୁ ଅଛି ସାର୍।
କ'ଣ କ'ଣ ଗଛ ଅଛି ସେଠି ଦେଖିଛ? ଗଛ ସବୁ ଜାଣିଛ ଗଛ ଯାକ ସମ୍ପର୍କରେ?
ହଁ ସାର୍।
କି କି ଗଛ ଅଛି ସେଠି?
ନୀଳଗିରି ଗଛ, ଆମ୍ବ ଗଛ,
ଆମ୍ବ ଗଛ ଆଉ
ଆଉ
ଛୋଟ ଛୋଟ ଗଛ କିଛି ଅଛି
ସାର୍,
ବୁଦା।
ହଁ ସାର୍।
ହଁ, ଗଲାବେଳକୁ ସବୁ ଲାଗିଯାଉଛି ନା ଗୋଡ଼ରେ? ଗୋଡ଼ରେ କେବେ କଣ୍ଟା ପଶିନି?
ନାଇଁ ସାର୍,
ପଶିନି। ହେଲେ ପାହାଡ଼ ଯାଇକିରି କ'ଣ ଖାଲି ବୁଲିକିରି ଆସ ନା କିଛି ଖେଳ ଯାଇକିରି ଉପରେ ପାହାଡ଼ ଉପରେ
ବୁଲିକରି ଆସିବ ସାର୍?
ବୁଲିକିରି ଆସିବ ସାଙ୍ଗସାଥୀ ମାନଙ୍କ ସହିତ ଗଛ ଯାକ ଦେଖିକି ଆସିବ ନାଇଁ କି?
ହଁ।
ଖାଲି ହାତରେ ଯାଅ ନା କ'ଣ ଗୋଟେ ଧରିକି ଯାଅ ଖାଇବାକୁ? ପଥର ଅଛି ନା ସେଠି ପାହାଡ଼ ଉପରେ?
ହଁ ସାର୍।
ସେଠି ବସିବ ନା ପଥର ଉପରେ?
ପଥର ଉପରେ ବସିବ ସାର୍।
ହଁ, ବସିକିରି ସବୁ କ'ଣ କରିବ କଥାବାର୍ତ୍ତା?
ହଁ ସାର୍।
ହଁ, କ'ଣ ସବୁ କଥାବାର୍ତ୍ତା କୁହରେ ସ୍କୁଲ ବିଷୟରେ ନା କ'ଣ?
ସ୍କୁଲ ବିଷୟରେ
ସାର୍। ସ୍କୁଲ ବିଷୟରେ କଥା ହେବ, ସ୍କୁଲରେ କେମିତି ଖାଉଛ, କେମିତି ରହୁଛ ନାଇଁ କି?
ହଁ ସାର୍।
ହଁ, ସେଠୁ ଏଠି କୋଟିଆ ଆସିଛ ନାଇଁ କି? କୋଟିଆ ହଷ୍ଟେଲରେ ରହୁଛ
ସାର୍?
କେତେ ବର୍ଷ ହେଲା ଏମିତି ଅଛ କୋଟିଆ ହଷ୍ଟେଲରେ?
ଗୋଟେ ବର୍ଷ ସାର୍।
ଗୋଟେ ବର୍ଷ? ଗତ ବର୍ଷ ଆସିଥିଲ?
ହଁ ସାର୍।
ହେଲେ ଏବେ ତୁମ ଗାଁରେ ସବୁ କେତେ ଜଣ, ତୁମର ଦଶମ ଶ୍ରେଣୀ କେତେ ଜଣ ପାସ୍ କରିଛନ୍ତି ତୁମ ଗାଁରେ?
ତିନି ଜଣ।
ତିନି ଜଣ ପାସ୍ କରିଛନ୍ତି, କ'ଣ ପଢ଼ୁଛନ୍ତି ସେମାନେ?
କଲେଜ ପଢ଼ୁଛନ୍ତି।
କଲେଜ ପଢ଼ୁଛନ୍ତି? କେଉଁ କଲେଜରେ? ପଟାଙ୍ଗୀ?
ପଟାଙ୍ଗୀ ସାର୍।
ହଁ, ହେଲେ ତୁମେ ନବମ ପଢ଼ୁଛ, ତାପରେ ଦଶମ ପଢ଼ିବ, ତାପରେ କ'ଣ କରିବ? କଲେଜ ଯିବ ନା କଲେଜ ଯିବ ନା?
କଲେଜ ସାର୍।
ଯିବ? ହଁ। କ'ଣ କ'ଣ ପଢ଼ିବ ବୋଲି ଭାବୁଛ? ସାଇନ୍ସ ପଢ଼ିବ ନା ଆର୍ଟ୍ସ ପଢ଼ିବ ନା କ'ଣ ହେବ ବୋଲି ଭାବୁଛ? କ'ଣ କରିବ?
ସାଇନ୍ସ ସାର୍।
ସାଇନ୍ସ ପଢ଼ିବ? ସାଇନ୍ସ ପଢ଼ି କ'ଣ କରିବ ଆଗକୁ? କ'ଣ ପଢ଼ିବ ସାଇନ୍ସ ପଢ଼ିକିରି ଆଗକୁ କ'ଣ ପଢ଼ିବ? କ'ଣ ହେବ, କ'ଣ ହେବାକୁ ଇଚ୍ଛା ଅଛି? ଟିଚର ନା ଡାକ୍ତର ନା ଇଞ୍ଜିନିୟର ନା ପ୍ରଧାନମନ୍ତ୍ରୀ ନା ରାଷ୍ଟ୍ରପତି ନା କ'ଣ ହେବାକୁ ତୁମେ ଇଚ୍ଛା କରିଛ?
ଟିଚର ସାର୍।
ଟିଚର ହେବାକୁ ଇଚ୍ଛା କରିଛ? ୱାଓ, ବହୁତ ବଢ଼ିଆ କଥା। ଟିଚର ହେଇକି କେଉଁଠି, କୋଟିଆରେ ପଢ଼େଇବ ନା କେଉଁଠି ପଢ଼େଇବ?
ପଟାଙ୍ଗୀରେ ସାର୍।
ପଟାଙ୍ଗୀରେ ପଢ଼େଇବ? ହଁ, ନିଜ ଗାଁ ପାଖରେ ପଢ଼େଇବ ନାଇଁ କି?
ସାର୍।
ବହୁତ ବଢ଼ିଆ କଥା, ତୁମର ତୁମେ ଶିକ୍ଷକ ହେଇଯାଅ, ଶିକ୍ଷକ ହେଇସାରିଲା ପରେ ପଟାଙ୍ଗୀରେ ପଢ଼ାଅ, ପଟାଙ୍ଗୀର ପିଲାମାନେ ସବୁ ତୁମଠୁ ବହୁତ କଥା ଶିଖନ୍ତୁ। ଗାଁକୁ ଭଲ ପାଉଥିବା ମଣିଷଟିଏ ନିଶ୍ଚିତ ଭାବରେ ଆମେ ଆନନ୍ଦିତ ଯେ ସେମାନେ ନଦୀକୁ ଚିହ୍ନିଛନ୍ତି, ନଦୀରେ ଗାଧୋଉଛନ୍ତି, ପାହାଡ଼ ଚଢ଼ୁଛନ୍ତି, ପାହାଡ଼କୁ ଆନନ୍ଦରେ ଉପଭୋଗ କରୁଛନ୍ତି ଏବଂ ଭବିଷ୍ୟତରେ ଜଣେ ଶିକ୍ଷକ ହେବାକୁ ଚାହୁଁଛନ୍ତି, ନିଶ୍ଚିତ ଭାବରେ ଆମେ ଗର୍ବ କରିବା କଥା। ବହୁତ ବଢ଼ିଆ, ଭଲ ଲାଗିଲା ବିଶ୍ୱନାଥଙ୍କ ସହିତ କଥାବାର୍ତ୍ତା କରି। ଆଉ ଏଇ କଥାବାର୍ତ୍ତା ସହିତ ଆମେ ରେଡ଼ିଓ କୋଟିଆର ଦ୍ୱିତୀୟ ଅଙ୍କକୁ ଏଇଠାରେ ସମାପ୍ତ କରୁଛେ। ପୁଣି ଥରେ ଆମେ ଆସନ୍ତା ଥର ଏକ ନୂତନ ଅଙ୍କକୁ ନେଇ ଆପଣଙ୍କ ସାମ୍ନାରେ ଉପସ୍ଥିତ ରହିବୁ। ସେତିକି ପର୍ଯ୍ୟନ୍ତ ବିଦାୟ ନେଉଛୁ, ନମସ୍କାର।